ନମସ୍କାର, ମୁଁ ଅନୁପମା ଦାସ, ୱାର୍ଡ ନମ୍ବର 8, ରାଧାକୃଷ୍ଣ ନଗରରୁ କହୁଛି। ଆମର ଏଠି ଆଗରୁ ପାଣି ପାଇଁ ବହୁତ ଅସୁବିଧା ହେଉଥିଲା, ତାପରେ ଏବେ ଠିକ୍ ଠାକ୍ ଆମର ପାଣି ଆସୁଛି, ସବୁ ପରିଷ୍କାର ପାଣି ଆସୁଛି। ତା ସହିତ ଅଳିଆ ଗାଡ଼ି ବି ଠିକ୍ ସମୟରେ ଆସୁନଥିଲା, ଏପଟ ସେପଟ ହେଉଥିଲା। ମୁଁ ଜନହିତ ବାଣୀ ମାଧ୍ୟମରେ ଆମେ ଜଣେଇଥିଲୁ ଯେ ଅଳିଆ ଗାଡ଼ି ପ୍ରତ୍ୟେକ ଦିନ ଆସୁଛି, ଆମେ ଆରାମସେ ଅଳିଆ ପକେଇ ପାରୁଛୁ, ସେଥିପାଇଁ ଆମେ ଜନହିତ ବାଣୀକୁ ଧନ୍ୟବାଦ ଦେଉଛୁ।